ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ମତଦାନ। ନିର୍ବାଚନ ପ୍ରଚାର ଲାଗି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତ। ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ବିଭବ କୁମାରଙ୍କୁ ପାଞ୍ଚଦିନିଆ ପୁଲିସ୍ ହେପାଜତକୁ ପଠାଇଲେ କୋର୍ଟ। ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ଗତ ଶୁକ୍ରବାର ପ୍ରବଳ ବନ୍ୟା ଯୋଗୁଁ 70 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଏହି ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ 8 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 49 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ବିହାର ଏବଂ ଓଡ଼ିଶାର 5, ଝାଡ଼ଖଣ୍ଡର 3, ଜାମ୍ମୁ କାଶ୍ମୀରର 1 ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଲୋକସଭା ଆସନ ପାଇଁ ମତଦାନ କରାଯିବ। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ 695 ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିଜ ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ 35 ବିଧାନସଭା ଆସନରେ ଏକକାଳୀନ ଆସନ୍ତାକାଲି ମତଦାନ ହେବ। 40,33,992 ପୁରୁଷ ଏବଂ 39,45,000 ମହିଳା ଭୋଟର 9,162 ଭୋଟ୍ଗ୍ରହଣ କେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହିସବୁ ବୁଥ୍ ମଧ୍ୟରୁ 20% ସମ୍ଭେଦନଶୀଳ ହୋଇଥିବାବେଳେ ରାଜ୍ୟରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ 102 କମ୍ପାନୀ ପୁଲିସ୍ ମୁତୟନ କରାଯାଇଛି। 200 ଭୋଟ୍ଗ୍ରହଣ କେନ୍ଦ୍ର କେବଳ ମହିଳା ପୁଲିଂ ଅଧିକାରୀ ପରିଚାଳନା କରିବେ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗରେ ଜନସଭାକୁ ସମ୍ବୋଧନ କରିବେ। ଅପରାହ୍ନ ପ୍ରାୟ 12:30 ପୁରୁଲିଆ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳର ଲୋକସଭା ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ସଭାକୁ ସମ୍ବୋଧନ କରିବା ପରେ ଅପରାହ୍ନରେ ବାକୁରା ଜିଲ୍ଲାର ବିଷ୍ଣୁପୁର ଏବଂ ମେଦିନୀପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଖଡ଼ଗପୁରଠାରେ ଶ୍ରୀ ମୋଦି ଆଉ 2 ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି 8:00 ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବେ। ଏହାପରେ ସେ ସେଠାରେ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପୁରୀରେ ରୋଡ୍ ଶୋ' ସାରି 9:30 ଅନୁଗୁଳରେ ପହଞ୍ଚ ସେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିବେ। ସେଠାରୁ କଟକ ଆସି 11:30 ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଓଡ଼ିଶା ଆସୁଛନ୍ତି। ସେ ରେଢ଼ାକୋଲ, ପାଟନାଗଡ଼ ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କମିଶନ କହିଛନ୍ତି ତୃଣମୂଳ କଂଗ୍ରେସ ପକ୍ଷରୁ ଆଗତ ଅଭିଯୋଗ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ 5 ବିଜେପି ପକ୍ଷରୁ ସେଠାକାର ଦୈନିକ ଖବରକାଗଜରେ ଏକ ବିଜ୍ଞାପନରେ ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରାଯାଇଥିଲା। ଏହି ବିଜ୍ଞାପନ ଆଦର୍ଶ ଆଚରଣ ବିଧିର କାହିଁକି ଉଲ୍ଲଂଘନ ନୁହେଁ ବୋଲି ଦର୍ଶାଇ ନିର୍ବାଚନ କମିଶନ ଆସନ୍ତା ମଙ୍ଗଳବାର ସୁଦ୍ଧା ଶ୍ରୀ ମଜୁମଦାରଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। ଗୁଆହାଟୀ ହାଇକୋର୍ଟର ଅନ୍ୟତମ ସ୍ଥାୟୀ ବିଚାରପତି ଭାବେ ଜଷ୍ଟିସ୍ ସୁସ୍ମିତା ଫୁକନ ଖାଉନ୍ଦ ଏବଂ ଜଷ୍ଟିସ୍ ମିତାଲି ଠକୁରିଆଙ୍କ ନିଯୁକ୍ତି ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ୍ ରାଜେଶ ଶେଖରଙ୍କୁ 29 ଜୁଲାଇ 2024 ଆଉ ଏକ ବର୍ଷ ପାଇଁ ନୂତନ ଭାବେ ନିଯୁକ୍ତି ଦେବା ପ୍ରସ୍ତାବକୁ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଛନ୍ତି। ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ବିଆର୍ ଗବାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏହି ସୁପାରିଶ କରିଛନ୍ତି। ଆପ୍ ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କୁ ଦିଲ୍ଲୀର ଏକ ଅଦାଲତ 5 ପୁଲିସ୍ ହେପାଜତକୁ ପଠାଇ ଦେଇଛନ୍ତି। ଗିରଫ ପରେ ଗତକାଲି ବିଳମ୍ବିତ ରାତିରେ ବିଭବ କୁମାରଙ୍କୁ 30,000 କୋର୍ଟରେ ହାଜର କରାଯାଇଥିଲା। ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଗୌରବ ଗୋଏଲ ତାଙ୍କୁ ପଚରାଉଚରା ପାଇଁ 5 ପୁଲିସ୍ ହେପାଜତକୁ ପଠାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 23 ଦିନ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଶ୍ରୀମତୀ ମାଲିୱାଲ ଗତ 13 କେଜରିୱାଲଙ୍କ ବାସଭବନରେ ବିଭବ କୁମାରଙ୍କ ଦ୍ୱାରା ଅସଦାଚରଣ ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ଆଫଗାନିସ୍ତାନର ବାମେନ୍ଠାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ 3 ଜଣ ସ୍ୱେନ୍ର ନାଗରିକ ଥିବା ଜଣାପଡ଼ିଛି। ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ଘଟଣାରେ 3 ଜଣ ଆଫଗାନିସ୍ତାନ ନାଗରିକ ଏବଂ 3 ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ 7 ଜଣ ଆହତ ହୋଇଛନ୍ତି। ଗତ ଶୁକ୍ରବାର ରାତିରେ ପାହାଡ଼ିଆ ସହର ବାମେନ୍ର ବଜାରରେ କିଣାକିଣି କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଆହତ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ 4 ଜଣ ମହିଳା ଥିବା ନେଇ ଅଧିକାରୀ ଜଣକ ସ୍ୱଷ୍ଟ କରିଛନ୍ତି। ଆଫଗାନିସ୍ତାନର ଘୋର ଏବଂ ଫରିଆବ ପ୍ରଦେଶରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 70 ହୋଇଛି। ଘୋର ଗଭର୍ଣ୍ଣରଙ୍କ ମୁଖପାତ୍ର ଗତକାଲି କହିଛନ୍ତି ବନ୍ୟାରେ ସେଠାକାରେ ଅତିକମ୍ରେ 50 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି। ନର୍ଥ ପ୍ରୋଭିନ୍ସର ଫରିଆବରେ ବନ୍ୟାରେ 18 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ସରକାର ହେରାଟ ଫରାହ ଫରିଆବ ଏବଂ ଘୋର ସମେତ ଅତିକମ୍ରେ 16 ପ୍ରଦେଶରେ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ବନ୍ୟା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ମଧ୍ୟ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ସମଗ୍ର ଦେଶରେ 315 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 1600ରୁ ଅଧିକ ଆହତ ହୋଇଥିଲେ। ସବୁଠାରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିବା ପାଇଁ ଉଦ୍ଧାର ଏବଂ ରିଲିଫ୍ କର୍ମୀମାନେ ପ୍ରୟାସ ଜାରି ରଖିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିବାନ ସରକାରଙ୍କୁ ସତର୍କ କରାଇ ଦେଇଛି। ସେହିଭଳି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବାହିତ ରୋଗ ବୃଦ୍ଧି ପାଉଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ମୁମ୍ବାଇର ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ସ୍ଥିତ ସାମୁଦ୍ରିକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଗତକାଲି ତୃତୀୟ ଅନ୍ତର୍ଜାତୀୟ ସାମୁଦ୍ରିକ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସାମୁଦ୍ରିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଏବଂ ସେମାନଙ୍କ ପରିବାର ସଦସ୍ୟଗଣ ଉପସ୍ଥିତ ଥିଲେ। ଜାହାଜ ଚଳାଚଳ ମହାନିର୍ଦ୍ଦେଶକ ଶ୍ୟାମ ଜଗନ୍ନାଥନ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହିଳା ନାବିକଙ୍କୁ ସାମୁଦ୍ରିକ ପ୍ରଶିକ୍ଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏବଂ ଜାହାଜରେ ମୁକ୍ତ ଓ ଅନୁକୂଳ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ଜାରି ହୋଇଥିବା ନିର୍ଦ୍ଦେଶନାମା ସମ୍ପର୍କରେ ଆଲୋକପାତ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସକୁ 27 ରନ୍ରେ ପରାସ୍ତ କରି ବେଙ୍ଗାଲୁରୁ ଏହି ସଫଳତା ହାସଲ କରିଛି। ଏହି ଦଳ କ୍ରମାଗତ 6 ମ୍ୟାଚ୍ରେ ବିଜୟ ସହ ଏପର୍ଯ୍ୟନ୍ତ ଖେଳିଥିବା 14 ମ୍ୟାଚ୍ରେ 14 ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛି। ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଅନ୍ୟ 3 ଦଳ ହେଉଛନ୍ତି କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ। ଗତକାଲିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବର୍ଷା ଯୋଗୁଁ ଖେଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 218 ରନ୍ ସଂଗ୍ରହ କରିଥିଲା। ପ୍ଲେ ଅଫ୍ ଦୌଡ଼ରେ ପହଞ୍ଚବାକୁ ହେଲେ ଚେନ୍ନାଇକୁ 18 ରନ୍ରେ ହରାଇବାର ଆବଶ୍ୟକତା ଥିଲା। ଅନ୍ୟପକ୍ଷରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ 7 ୱିକେଟ୍ ବିନିମୟରେ 191 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାଇଦ୍ରାବାଦଠାରେ ମ୍ୟାଚ୍ ହେବାକୁ ଥିବାବେଳେ ସନ୍ଧ୍ୟା 7:30ରେ ଗୁଆହାଟୀଠାରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ପର୍ତ୍ତୁଗାଲର ଲିସବନ୍ଠାରେ ଚାଲିଥିବା ସିଡାଡେ ଡି ଲିସବୋଆ 2024 ଆଥ୍ଲେଟିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଭାରତର ବିକ୍ରାନ୍ତ ମଲ୍ଲିକ ଚାମ୍ପିୟନ୍ ହୋଇଛନ୍ତି। ବିକ୍ରାନ୍ତ ମଲ୍ଲିକ ତୃତୀୟ ପ୍ରୟାସରେ 80.3 ମିଟର ଜାଭେଲିନ୍ ଫିଙ୍ଗି ଏହି ସଫଳତା ହାସଲ କରିଛନ୍ତି। ପୁରୁଷ ସଟ୍ପୁଟ୍ରେ ଧନବୀର ସିଂ 18.42 ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ପୁରୁଷ ହାମର ଥ୍ରୋରେ ଦମନିତ ସିଂ 65.94 ମିଟର ଫିଙ୍ଗି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ମତଦାନ। ନିର୍ବାଚନ ପ୍ରଚାର ଲାଗି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତ। ସାଂସଦ ସ୍ୱାତି ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ବିଭବ କୁମାରଙ୍କୁ 5 ଦିନିଆ ପୁଲିସ ହେପାଜତକୁ ପଠାଇଲେ କୋର୍ଟ। ଆଫଗାନିସ୍ତାନର 2 ପ୍ରଦେଶରେ ଗତ ଶୁକ୍ରବାର ପ୍ରବଳ ବନ୍ୟା ଯୋଗୁଁ 70 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।